ସେଇଠୁ ମୁଁ ଜାଣିଲି କି ନା ମତେ ୱିକିପିଡିଆ ପିପୁଲ ସହିତ କନସଲ୍ଟ କରିବାର ଅଛି, ନହେଲେ କିଛି କାମ ହୋଇପାରିବନି।
ଗୁଗୁଲ ଟୁଲ୍ କିଟ୍ କଣ ଓଡ଼ିଆ ୟୁଜ କରୁଛି?
ନା ନା, ଦେଖନ୍ତୁ ଗୁଗୁଲ ଟୁଲ୍ କିଟ୍ଟା ହଉଛି ଗୋଟେ ଟ୍ରାନ୍ସଲେସନ ସୁବିଧା ପାଇଁ ଗୋଟେ ରଖାଯାଇଛି ଟୁଲ୍ କିଟ୍ରେ। ସେଥିରେ ଖାଲି ଆପଣ ଇଂଲିଶ ପେଜ ଗୁଡ଼ା ସିଲେକ୍ଟ କରିବେ ବା ଯେକୌଣସି ଦୁଇଟା ଲାଙ୍ଗୁଏଜ ସିଲେକ୍ଟ କରିବେ, ଗୋଟେ ଗୋଟେ ସୋର୍ସ ଆଉ ଗୋଟେ ଯାହାକୁ ଆମେ ଟ୍ରାନ୍ସଲେଟ୍ କରିବା, ତ ସିଏ ସାଇଡ୍ ବାଇ ସାଇଡ୍ ଦୁଇଟା ୱିଣ୍ଡୋ ବନେଇ ଦିଏ, ଆଉ ଇଚ୍ ଲାଇନ୍ ବାଇ ଲାଇନ୍ ତାର ଗୋଟେ ଲାଇନ୍ କୁ ସିଲେକ୍ଟ କଲେ ଏପଟେ ଗୋଟେ ଲାଇନ୍ ଏଡିଟେବୁଲ ଆସେ। ତ ହଁ, ତ ୱାନ୍ ଲାଇନ୍ ବାଇ ଲାଇନ୍ ସେ ଏଡିଟିଂ କରିବାକୁ ସୁବିଧା ଦିଏ। ତ ଆଉ ତାକୁ ଡାଇରେକ୍ଟଲି ୱିକିରେ ସବମିଟ୍ କରିବା ପାଇଁ ବି ଫେସିଲିଟି ଅଛି, ଆଉ କିମ୍ବା ତାକୁ ମାନେ ଡକ୍ୟୁମେଣ୍ଟଟା କମ୍ପ୍ଲିଟଲି ଟ୍ରାନ୍ସଲେଟ୍ ହେଲା ପରେ ତାକୁ ପିଛାଡ଼ି ଗୋଟେ କମ୍ପ୍ଲିଟ ବଟନ୍ ଥାଏ, କମ୍ପ୍ଲିଟ କଲେ ସିଏ କୁହାଯାଏ ଗ୍ଲୋବାଲ ଟ୍ରାନ୍ସଲେସନ ମେମୋରି ଗୋଟେ ଅଛି, ତ ସେଇଟା ଗୁଗୁଲର ଗ୍ଲୋବାଲ ଟ୍ରାନ୍ସଲେସନ ମେମୋରିକୁ ପଳେଇଯାଏ, ମାନେ ଏମିତି ଲାଙ୍ଗୁଏଜ ମାନଙ୍କର ପେୟାର ଗୁଡା। ତ ସେଇଠି ମୋର ଆକ୍ଚୁଆଲି ମୋର କମ୍ବାଇନ୍ ପ୍ଲାନିଂଟା ଅଛି କି ମୁଁ ଚାହୁଁଛି ଟ୍ରାନ୍ସଲେଟ୍ ଓଡ଼ିଆ ଆକ୍ଚୁଆଲି ପ୍ରତି ଇନଷ୍ଟିଚ୍ୟୁଟ ମାନଙ୍କୁ ମାନେ ଏମିତି ଟେକ୍ନିକାଲ ହେଲ୍ପ କରିବ। ତ ସେଇଥିପାଇଁ ମୋର ଫାର୍ଷ୍ଟ ଷ୍ଟେପ୍ ଥିଲା, ମୋର ଆକ୍ଚୁଆଲି ଡାଇରେକ୍ଟଲି ପଏଣ୍ଟ ହଉଛି ମୋର ସାଇନ୍ସ ଆର୍ଟିକଲ୍ସ ମାନଙ୍କର ଟ୍ରାନ୍ସଲେସନ ଦରକାର ଅଛି, ତ ସେଇଥିପାଇଁ ମୁଁ ବିଜ୍ଞାନ ଦିଗନ୍ତୁ ବି କନସଲ୍ଟ କରିବାକୁ ଚାହୁଁଛି, ତା ସହିତ ୱିକି ଆପଣ ମାନଙ୍କର ହେଲ୍ପ ଚାହୁଁଛି ଯେମିତି ମେସେଜଟା ସ୍ପ୍ରେଡ୍ ହବ। ଟ୍ରାନ୍ସଲେସନ ଟୁଲ୍ କିଟ୍ରେ ତ ଦୁଇଟା କାମ ହେଇପାରିବ, ଗୋଟେ ମାନେ ଏକାଥରେ ଆମର ୱିକିପିଡ଼ିଆର କଣ୍ଟେଣ୍ଟ ମାନଙ୍କୁ ବି ଡାଇରେକ୍ଟଲି ଯୋଉଟା ଏକ୍ଜିଷ୍ଟ କରୁଛି ଇଂଲିଶରେ, ଯେହେତୁ ଆମର ଓଡ଼ିଆରେ ସବୁ କଣ୍ଟେଣ୍ଟ ଗୁଡା ଅଛି ବହୁତ ଯାହା ବି ଏବେ ବନା ହେଇଛି ୱିକି ଟିମ୍ ଦ୍ଵାରା ବହୁତ ଅଳ୍ପ ଅଳ୍ପ କଣ୍ଟେଣ୍ଟ ଅଛି, କିନ୍ତୁ ତାର କରେସ୍ପଣ୍ଡିଂ ଇଂଲିଶ ପେଜ୍ରେ ମାନେ ଗୁଡ଼ାଏ ମ୍ୟାଟର ଅଛି, ତ ସେଇଟା ଟ୍ରାନ୍ସଲେସନ କି ଆମେ ୱିକିରେ ଅପଲୋଡ କଲେ ବହୁତ କଣ୍ଟେଣ୍ଟ ବି ରହିବ, ଆଉ ତା ସହିତ ଗୁଗୁଲକୁ ଟ୍ରାନ୍ସଲେସନ ହେଲ୍ପ ବି ହବ। ତ ଏଇଟା ହଉଛି ଷ୍ଟ୍ରାଟେଜି। ତ ତା ପାଇଁ ଫାର୍ଷ୍ଟ ମୁଁ ଦେଖିଲି ଏମିତି ସାଇନ୍ସ ଆର୍ଟିକଲ୍ସ ପାଇଁ ତ ଗୋଟେ ହିଁ ସୋର୍ସ ଅଛି ଓଡ଼ିଆରେ ବିଜ୍ଞାନ ଦିଗନ୍, ଆଉ କିଛି ମୁଁ ସୋର୍ସ ପାଇଲିନି। ଠିକ ଅଛି, ମତେ ଟିକେ ତାର ମାନେ ମେଲ କରିଦେବେ ଲିଙ୍କଟା କଣ ଅଛି, ମୁଁ ତାଙ୍କର ଟିକେ ଦେଖେ ଫଣ୍ଡ କଣ ୟୁଜ ହଉଛି, ମୁଁ ତା ପାଇଁ ଗୋଟେ ବନେଇ ଦେବି ନହେଲେ। ଯଦି ସରଳ ମୁଁ ଦେଖିଲି କେତେଟା ଡକ୍ୟୁମେଣ୍ଟ ପ୍ରାୟ ସରଳ ୟୁଜ ହଉଛି, କିନ୍ତୁ ସମାଜ ପେପର ଇ ପେପର ମାନଙ୍କର ତ କେବଳ ସମାଜ ହିଁ ଦଉଛି ଟେକ୍ସଟ ବେସ୍ଡ ପିଡିଏଫ, ତାର କିନ୍ତୁ ଆକୃତି ୟୁଜ କରୁଛି ସେ, ତ ମୁଁ ଜଷ୍ଟ ଦେଖୁଥିଲି, ତ ସେ ଆକୃତି ପାଇଁ ଅଲଗା ଗୋଟେ ଫଣ୍ଡ ଦେଖିବା ତାର ମାନେ ୟୁଟିଲିଟି ହିସାବରେ ମୁଁ ଭାବିବି ସେଟା କରିବା ନା ନାହିଁ, କିନ୍ତୁ ମତେ ସାଇନ୍ସ ଆର୍ଟିକଲ୍ସ ବଢେଇବା ପାଇଁ ଏଇଟା ଦରକାର ଅଛି, ତ ସେଇଥିପାଇଁ ମୁଁ ଆକୁ ଆଟେମ୍ପ୍ଟ ନେଲି ଆକୁ ଫଣ୍ଡ କନଭର୍ଟ କରିବା ପାଇଁ। କିନ୍ତୁ ଆପଣ ଯୋଉ କହୁଛନ୍ତି ସେଇ ଯୋଉ ଅନଲାଇନ୍ ଟୁଲ୍ ଯେମିତି ଅଛି, ମୁଁ ବୁଝିଲି ଆପଣ ଯୋଉ କହିଲେ, ଆକ୍ଚୁଆଲି ମୋର କନଭର୍ସନ୍ ର ଫଣ୍ଡା ହଉଛି ମୁଁ ଯୋଉ ଏବେ ଯୋଉ କନଭର୍ଟର ଅଛି ସିଏ କେବଳ ଆପଣଙ୍କୁ ମାନେ ଓଡ଼ିଆ ୟୁନିକୋଡ୍ ଫଣ୍ଡ ଦଉନି, ଆପଣ ଯଦି ତାକୁ ସୋର୍ସ କୋଡ୍ ଭ୍ୟୁ କରିବେ ତାକୁ ଆପଣ ଡାଇରେକ୍ଟଲି HTML ପେଜ୍ ମାନଙ୍କରେ ୟୁଜ୍ କରିପାରିବେ। ସେ HTML ପେଜ୍ଟା HTML ୟୁନିକ୍ କ'ଣ ତାକୁ କ'ଣ କହନ୍ତି HTML ଏଣ୍ଟିଟିସ୍ ନେଇକି ବନିଛି, ତ ମୁଁ ଯୋଉ ସବୁ ରାଣ୍ଡମ୍ ସେ ଲେଟର୍ସ ଅଛି ବା ଇସ୍କି ଲେଟର୍ସ ଅଛି ସେଗୁଡ଼ାକୁ ଡାଇରେକ୍ଟଲି ୟୁନିକ୍ କୋଡ୍ HTML ଏଣ୍ଟିଟିରେ କନଭର୍ଟ କରୁଛି, ସେ ଆକ୍ଚୁଆଲି ଦୁଇଟା କାମ କରୁଛି, ତ ଭ୍ୟୁ ତାକୁ ଆପଣ ଡାଇରେକ୍ଟଲି ୱେବସାଇଟ୍ ରେ ଅପଲୋଡ କରିକି ୟୁଜ୍ କରିପାରିବେ, ମାନେ ସେଟା ଆକ୍ଚୁଆଲି ମାନେ ଯୋଉମାନେ ୱେବସାଇଟ୍ ବି ରଖିଛନ୍ତି ଓଡ଼ିଆ ସେମାନଙ୍କୁ ବି ହେଲ୍ପ କରିପାରିବ, ତ ସେଇଟା ତାର ହଉଛି ହିଡେନ୍ କ୍ୱାଲିଟି। ଆଉ କିଛି ତାକୁ ଯଦି ଆପଣ ସେମିତି ଟେକ୍ସଟ ଇଣ୍ଟରଫେସ୍ ଦେବାକୁ ଚାହିଁବେ ତ ସେଇ କାମଟା ସେ କରିପାରିବନି, ତ ସେଥିପାଇଁ ମୁଁ ତାକୁ ସେମିତି ଛାଡ଼ି ଦେଇଛି, ଯେତେ ପସିବୁଲ ସିମ୍ପଲ ଆଉ କାମ ବି ଦୁଇଟା ରହିଲା ତାର।
ନାଇଁ ମୁଁ ସେଇଟା ବୁଝିଲି, ଆକ୍ଚୁଆଲି ମୋ କହିବା କଥା ହଉଛି ସେଥିରେ ଯଦି ଦୁଇଟା ଅପସନ୍ ନହନ୍ତା ମାନେ ନର୍ମାଲ ୟୁଜରଙ୍କ ପାଇଁ ଟିକେ ସିମ୍ପଲ ଇଣ୍ଟରଫେସ୍ ରହିଲେ ସେମାନଙ୍କୁ ୟୁଜ୍ କରିବା ପାଇଁ ସୁବିଧା ହବ।
ଦେଖନ୍ତୁ ମୁଁ ଆକ୍ଚୁଆଲି କମ୍ପ୍ଲିଟଲି ମୋ ପାଇଁ ମୁଁ ବନେଇଲା ବେଳେ ଆକୁ ବନେଇଛି, ତ ଏଠି ଦେଖନ୍ତୁ ମୋ ବିଶେଷ ମାନେ ଟିପ୍ସ ହଉଛି, ଆପଣ ଫାର୍ଷ୍ଟ ଥରେ ମୁଁ ଯେମିତି ଆପଣଙ୍କୁ ୱିଣ୍ଡୋ ଗୁଡା ପଠେଇଥିଲି ଗୁଗୁଲ କ୍ରୋମ୍ର ପେଜ୍ ଏକୁ ଏଇଟା ୟୁଜ୍ ଭଲ ମାନେ ଗୁଗୁଲ କ୍ରୋମ୍ଟା ଆପଣ ଜାଣିଛନ୍ତି ସ୍ପିଡ୍ରେ ଓପେନ୍ ହୁଏ, ଫାୟାରଫକ୍ସଟା ବହୁତ ହଇରାଣ କରେ, ବହୁତ ଲୋଡିଂ ଟାଇମ୍ ତାର ବେଶୀ ରାମ୍ ନେ, ତ ଗୁଗୁଲ କ୍ରୋମ୍ରେ ପେଜ୍କୁ ଓପେନ୍ କରି ଗୋଟେ ସାଇଡ୍ ରଖିଦେବେ, ଆପଣଙ୍କୁ ଯେଉଁ PDF କଣ୍ଟେଣ୍ଟ ଦରକାର ତାକୁ ଗୋଟେ ୱିଣ୍ଡୋ ବନେଇଦେବେ। ୱିଣ୍ଡୋ 7ରେ ତ ୱିଣ୍ଡୋଜ୍ ମ୍ୟାନେଜ୍ କରିବା ବହୁତ ଇଜି, ତ ଏଇଟା ଖାଲି ଟୁଲ୍ଟା ସବୁବେଳେ ଟପ୍ରେ ରହିବ, ଆକୁ କିଛି କରିବାରେ ହିଁ ନାହିଁ, ଆପଣ ଖାଲି କପି କରିବେ, ଥରେ ଲୋଡ୍ ବଟନ୍ରେ କ୍ଲିକ୍ କରିବେ, ଅଟୋମେଟିକ ସିଏ HTML ପେଜ୍ଟାକୁ ଅପଡେଟ୍ କରିଦିଏ, ଜଷ୍ଟ ରିଲୋଡ୍ କଲେ ଆପଣଙ୍କୁ କଣ୍ଟେଣ୍ଟ ମିଳିଗଲା। ତ ଏଇଟା ହଉଛି ସିମ୍ପଲ ମାନେ ସିମ୍ପଲ ୟୁଜର୍ ଇଣ୍ଟରଫେସ୍, ଏମିତି ମୁଁ ପ୍ଲାନ୍ କରିଛି। ଆଠୁ ଆଉ ସିମ୍ପଲ କରିବା ପାଇଁ ସେ ଟେକ୍ସଟ ମାନେ ଆକ୍ଚୁଆଲି ସେମିତି ଟେକ୍ସଟ ଇନପୁଟ ବକ୍ସ ରଖିବା ପାଇଁ ବେକାର ଆକ୍ଚୁଆଲି କୋଡ୍ ଲେଖିବି କିଛି ଏମିତି ଫାଇଦା ହବନି ତାର, ଆଉ ଯୋଉ ମାନେ ଟେକ୍ସଟ ବକ୍ସ ଯଦି ବନେଇବି, ଏଇଟା ଦେଖନ୍ ମୁଁ ଗେମ୍ ମେକର ରେ ବନଉଛି, ମୁଁ ଜଣେ କମ୍ପ୍ୟୁଟର ସାଇନ୍ସ ଷ୍ଟୁଡେଣ୍ଟ ନୁହଁ, ମୁଁ ଯୋଉ ଲାଙ୍ଗୁଏଜ୍ ଆଣିଛି ମୁଁ ସେ ଲାଙ୍ଗୁଏଜ୍ ରେ ପରଫେକ୍ଟ ଅଛି, ତ ସେଇ ଯାହା ଅଛି ମୁଁ ସେତିକିରେ ବନେଇଛି।
ସେଇଥିରେ ବନେଇ ହବ କି ତାକୁ ମାନେ କନଭର୍ଟ କରିକି କରି ହବ ସେଥିରେ ମାନେ ଗେମ୍ ମେକର ରେ ବନେଇ ହବ କି ସେମିତି ଇଣ୍ଟରଫେସ୍ ଯୋଉଥିରେ
ବନେଇ ହବ, ବନେଇ ହବ
ତଳେ ଗୋଟେ ୱିଣ୍ଡୋ ଥିବ, ଉପରେ କପି କରିକି ପେଷ୍ଟ କରିଲେ ସେ ଟେକ୍ସଟ କୁ ତାକୁ।
ହଁ ମୁଁ ଆକ୍ଚୁଆଲି ସେଇଟା ଭାବିଛି, ସେଇଟା କରି ହବ, ଖାଲି ମୁଁ ଭାବିଛି ଗୋଟେ ଏମିତି ୱିଣ୍ଡୋଟା ଖାଲି ଓପେନ ହେଲା, ଆପଣ ଖାଲି କପି କଲେ ଜଷ୍ଟ ସେଠି ଖାଲି ଗୋଟେ ବଟନ ରହିବ କନଭର୍ଟ, ଆପଣ କନଭର୍ଟ କ୍ଲିକ୍ କଲେ ସେ ଅଟୋମେଟିକ ପେଜ୍ ରେ ଆସିଯିବ କଣ୍ଟେଣ୍ଟ। ମୁଁ ଚେଷ୍ଟା କରିବି ତାକୁ ଆଉ ସିମ୍ପ୍ଲିଫାଏ କରିବା ପାଇଁ। ଆକ୍ଚୁଆଲି ତାକୁ ଆପଣ ଯଦି ନର୍ମାଲ ୱିଣ୍ଡୋଜ୍ ୟୁଜର ଅଛନ୍ତି ତ ଏଠି କଣ କହିଲ, ଡାଇରେକ୍ଟ ଆପଣ ସେଠି କପି ପେଷ୍ଟ କରି ନୋଟପ୍ୟାଡ୍ କୁ ନେଇଗଲେ ଆପଣଙ୍କ ମନ ଇଚ୍ଛା ଏଡିଟ୍ କରିପାରିଲେ। ଯେହେତୁ ଅଲରେଡି ଗୋଟେ ନୋଟପ୍ୟାଡ୍ ପ୍ରୋଗ୍ରାମ ଅଛି, ତ ମୁଁ ଗୋଟେ ନୋଟପ୍ୟାଡ୍ ଇଣ୍ଟରଫେସ୍ କାହିଁକି ବେକାର ପ୍ରୋଗ୍ରାମ ଗୋଟେ କରିବି, ମୁଁ ସେଇଟା ଭାବୁଛି କହୁଛି ଆପଣଙ୍କୁ। ଆକ୍ଚୁଆଲି ଏଇଟା ରହିଲା ମୋର ନେକ୍ସଟ ଟାର୍ଗେଟ ଅଛି, ଗୋଟେ ହଉଛି ଓସିଆର ମାନେ ଅପ୍ଟିକାଲ କ୍ୟାରେକ୍ଟର ରିଡିଙ୍ଗ। ମୁଁ ଚାହୁଁଛି ହେକାଥନ୍ ଯଦି ନେକ୍ସଟ ହବ କେବଳ ଏଇ ସଫ୍ଟୱେର ଉପରେ ହଉ, କାରଣ ଆପଣ ଦେଖନ୍ତୁ ଆମର ଯେତେ ସବୁ ଓଡ଼ିଆ କଣ୍ଟେଣ୍ଟ ଅଛି ସବୁତକ ବହିରେ ରହିଛି, ଆଉ ସେଗୁଡାକୁ ଜଣେ ଲୋକର ପସିବଲ ନୁହଁ କି ଏତେ ସବୁ ଟାଇପ୍ କରି କେତେ ବର୍ଷ ପରିଶ୍ରମ କରିବ। ତାର ଗୋଟେ ହିଁ ଗୋଟେ ସଲ୍ୟୁସନ ଓସିଆର ଟେକ୍ନିକ ମାନେ ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନେସନ। ଆଉ ମୁଁ କେତେଟା ସଂଗ୍ରହ କରିଛି ପିଲାମାନେ ଯୋଉମାନେ ଆ ଉପରେ ଫୋର୍ଥ ଇୟର ରେ ଅଲରେଡି ପ୍ରୋଜେକ୍ଟ ସବମିଟ କରିଛନ୍ତି, ଏନ୍ଆଇଟି ରାଉରକେଲାର ଗୋଟେ ଦୁଇଟା ପିଲାଙ୍କର ମୁଁ ପ୍ରୋଜେକ୍ଟଟା ରଖିଛି, ଆଉ ମୁଁ ଇଣ୍ଟରନେଟ୍ରେ ସର୍ଚ୍ଚ କରି କେତେଟା ଲୋକଙ୍କୁ ବାହାର କରିଛି, ମାନେ ଯୋଉମାନେ ପ୍ରଫେସନାଲ ସେମାନେ ଆ ଉପରେ କେତେ ସେମିନାର ରିପୋର୍ଟ ଦେଇଛନ୍ତି। ତ ଆପଣଙ୍କ ହେଲ୍ପ ରହିଲେ ସେମାନଙ୍କୁ ଏକଜୁଟ କରିକି ଆମେ ସେମାନଙ୍କ ହାତରେ ଓସିଆର ଗୋଟେ ସଫ୍ଟୱେର୍ଟା ବନେଇ ପାରିବା।
ନାଇଁ ସେଇଟା ମୁଁ ବି ଚାହୁଁଛି ହଉ ଗୋଟେ ଭଲ ଜିନିଷ ହଉ, କାରଣ ଓସିଆର ପାଇଁ ଗୁଡାଏ ଜିନିଷ ଅଲଗା ଲୋକ ସବୁ ଟ୍ରାଏ କରିକି ଫେଲ ହେଇଛନ୍ତି, କିଛି କରିପାରୁନାହାନ୍ତି।
ନା ନା କଥା ହଉଛି ସମସ୍ତେ ନା ପରଫେକ୍ସନ ପାଇଁ ଦେଖୁଛନ୍ତି, ଏବେ ମୋ ଟୁଲ୍ଟା 99% ପରଫେକ୍ଟ, 100% ପରଫେକ୍ଟ ନାହିଁ ହେଲା, କାହିଁକି ଯୋଉ ସବୁ କଣ୍ଟେଣ୍ଟ ସେମାନେ ଲେଖୁଛନ୍ତି PDF ରେ ସେମାନେ ଦେଖୁନାହାନ୍ତି ଖାଲି ଯେମିତି ଅକ୍ଷରଟା ଦିଶୁଛି ନା ନାହିଁ, ସେମାନେ କ ଜାଗାରେ ଗୋଟେ ସ୍ପେସ୍ ଛାଡ଼ିଦେବେ, ଆକାର ଗୋଟେ ଦେଇଥିବେ, କିନ୍ତୁ ମୋ ସଫ୍ଟୱେର ଯେତେବେଳେ ସେ ଚେକ୍ କରୁଛି କ ପରେ ଆକାରଟା ଅଛି ନା ନାହିଁ, ସ୍ପେସ୍ ରହିଲେ ସେ ତାର ଓଲଟ ପାଲଟ କରିଦେଉଛି, ତ ସେଇଟା ପ୍ରୋବ୍ଲେମ ହେଉଛି। ସେମାନେ ବିଭିନ୍ନ ନାନା ବେହଙ୍ଗରେ ଲେଖୁଛନ୍ତି, ସେଟା ମେନ୍ ପ୍ରୋବ୍ଲେମ ସେଇଠି, ତ ଏ ସଫ୍ଟୱେର ସେଥିପାଇଁ 100% ଏଫିସିଏଣ୍ଟ ହେଇପାରୁନି, ତ ବ୍ୟାକ୍ ସ୍ପେସ୍ ଦେଇକି ତାକୁ ପୁଣି ସାଇଜ୍ କରିବାକୁ ପଡୁଛି, କାର ଟେକ୍ସଟ କେମିତି କ'ଣ ଅଛି, ସେଇଟା ଗୋଟେ ମେନ୍ ପ୍ରୋବ୍ଲେମ ରହୁଛି ଏ ସଫ୍ଟୱେର ରେ। ତ ଓସିଆର ରେ ବି ମୁଁ କେତେଟା ଲିମିଟେସନ ଦେଖୁଥିଲି, ମୁଁ ସେ ଡକ୍ୟୁମେଣ୍ଟଟା ଖାଲି ଏକ୍ସାମ ଚାଲିଥିଲା ମୋର ଜଷ୍ଟ ସେମ୍ ସରିଲା, ତ ମୁଁ ସେତେବେଳେ ଜଷ୍ଟ ଡାଉନଲୋଡ଼ କରିଥିଲି, ମୁଁ ପଢ଼ିବାକୁ ଟାଇମ୍ ପାଇଲିନି। ତାର ଅଛି ବିଭିନ୍ନ ମେଥଡୋଲୋଜି ଡିସ୍କସ୍ କରାଯାଇଛି, 6-7 ମେଥଡୋଲୋଜି ଅଛି, ଲିମିଟେସନ ବି ସେମାନେ ପ୍ରୋଜେକ୍ଟ ରେ ସବମିଟ କରିଛନ୍ତି, ତ ସେମାନେ ଚାହିଁଲେ ସେମାନଙ୍କୁ ବସିକି କରିହବ, ତ ସେମାନଙ୍କୁ ନେଇକି ମାନେ ଏଇଟା ନୁହଁ କି ହେକାଥନ୍ ଗୋଟେ କରିବା, ଏଇ ଯେତିକି କ୍ଲୋଜ ଗ୍ରୁପ ହାର୍ଡଲି ଆପଣ 5-7 ଜଣଙ୍କୁ ପାଇବେ, ତ ଏମାନଙ୍କୁ ନେଇକି ଗୋଟେ ଡିସ୍କସନ ହେବାର ଅଛି, ତ ସେମାନେ ମ୍ୟୁଚୁଆଲି ଯେତେବେଳେ କିଛି ଡିସ୍କସ କରିବେ ତ ଫାଇନାଲ ଗୋଟେ କନକ୍ଲୁଜନରେ କୋଉ ମେଥଡୋଲୋଜିରେ ଫଲୋ କରିବା, ସଫ୍ଟୱେୟାର ଡେଭଲପମେଣ୍ଟଟା ଷ୍ଟାର୍ଟ ହବ, ଆଟଲିଷ୍ଟ ହଉ 100% ନହଉ 70% ତ ହଉ ହେକାଥନ୍। ହଁ ରାତିରେ କଲେ ତ ବେଟର ରହିବ, ବାକି ଦେଖାଯାଉ ପିଲାମାନେ କେତେ ଇଣ୍ଟରେଷ୍ଟେଡ ଅଛନ୍ତି।
ହଁ କାହିଁକି ନା ଆମେ ରିସେଣ୍ଟଲି ଗୋଟେ କରିଥିଲୁ ହାଇଦ୍ରାବାଦରେ, ସେଟା ରାତିରେ କରିଥିଲୁ, ଭଲ ସକ୍ସେସଫୁଲ ହେଲା।
ହଁ
ତମର
January 8 ପରଠୁ କଲେଜ ଷ୍ଟାର୍ଟ ହେଇଯିବ, ମଝିରେ ପୁଣି ମତେ January 3-8 ଯାଏ ଅଛି ଆମ ଆନୁଆଲ ଫଙ୍କସନ କଲେଜର, ତ ସେଇଠି ପ୍ରୋବ୍ଲେମ ରହୁଛି।
ଫେବୃଆରୀ
ଦେଖନ୍ତୁ ମୋର ଏବେ 6th SEM-ଟା ଇଭିନ୍ ସେମ୍ ର ବହୁତ ସର୍ଟ ଟାଇମ୍ ଥାଏ ଜାଣିଛନ୍ତି, ତ ମାନେ 6th SEM-ରେ ଆକ୍ଚୁଆଲି ଏସବୁ ଆକ୍ଟିଭିଟିସ ପାଇଁ ମୋ ପାଖରେ ଟାଇମ୍ ନାହିଁ, ସେଥିପାଇଁ ମୁଁ ସବୁ କାମ ରଖିଛି December-ରେ ଯେମିତି କିଛି କମ୍ପ୍ଲିଟ ହଉ।
ଆଚ୍ଛା ଡିସେମ୍ବର ତ ମାନେ ଏଇ ମାସ ତ ସରିବାକୁ ବସିବ ନା, ଆଉ 15 ଦିନ ପରେ
ଆକ୍ଚୁଆଲି ଆପଣଙ୍କର ମିଟ୍ଅପ୍ କେବେ ଗୋଟେ ହବାର ଅଛି, ମୁଁ ଜ୍ଞାନ ଭାଇଙ୍କ ସହିତ କଥା ହଉଥିଲି 15 ପରେ
ହେଲେ ବି ତମେ ଯେହେତୁ ଟେକ୍ନିକାଲ ଇଏରେ ବେଶୀ ଇଣ୍ଟରେଷ୍ଟେଡ ଅଛ, ତେଣୁ ତମକୁ ଟେକ୍ନିକାଲ ଲୋକ କିଛି ଦରକାର ସାଙ୍ଗରେ, ତମେ ଟେକ୍ନିକାଲ ଲୋକ ହେଲେ ତମେ ବି ବୋର ହେଇଯିବ।
ହଁ ସେଇଆ,
ତେଣୁ ସେ ମୁଁ ଭାବୁଛି, କାହିଁକି ମୁଁ ଏଇଥିପାଇଁ ହ୍ୟାକାଥନ୍ କଥା କହୁଛି, ମୁଁ ଦେଖୁଛି ତମେ ଗୁଡ଼ାଏ ଜିନିଷ କାମ କରୁଛ, ଏକା ଏକା ସବୁ କରୁଛ, ତେଣୁ ତମକୁ ଆଉ କିଛି ନୂଆ ଲୋକ ବି ମିଳିବେ କରିବା ପାଇଁ କାମ, ଆଉ ଗୁଡ଼ାଏ କାମ ଏକା ସାଙ୍ଗରେ ହେଇଯିବ।
ଆଜ୍ଞା ହଁ।